ସ୍ୱପ୍ନ ସବୁକୁ କବର ଦେଇସାରିଲା ପରେ କେଉଁଠି ଗୋଟେ ଗପ ପଢ଼ିଥିଲେ, ଗୋଟେ ଗୁଣ୍ଡୁଚି ମୂଷା ଥିଲା, ଖୁବ୍ ମନ ଦେଇ ନିଷ୍ଠାର ସହ ନିଜ କାମ କରେ, ଆବଶ୍ୟକତାଠୁ ଅଧିକ କାମ କରି ମଧ୍ୟ କେବେ ଦୁଃଖୀ ହୁଏନି, କାରଣ ଜଙ୍ଗଲର ରାଜା ସିଂହ ତାକୁ 10 ବସ୍ତା ପେସ୍ତା ବାଦାମ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଯେବେ ଯେବେ ହାଲିଆ ଭାବେ ଟିକେ ବିଶ୍ରାମ ନେଇଯିବ, ସେବେ ସେବେ ତାର ମନେ ପଡ଼ିଯାଏ 10 ବସ୍ତା ପେସ୍ତା ବାଦାମ କଥା। ମୁଣ୍ଡ ଝାଳକୁ ତୁଣ୍ଡରେ ମାରି ପୁଣି ସେଇ ଥକାହାରା ଶରୀର ନେଇ କାମରେ ଲାଗିଯାଏ। ଯେତେବେଳେ ଅନ୍ୟ ଗୁଣ୍ଡୁଚିମାନଙ୍କୁ ହସଖୁସିରେ ଖେଳୁଥିବାର ଦେଖେ, ତାର ବି ମନ ହୁଏ ତାଙ୍କ ସହ ମିଶି ଜୀବନକୁ ଉପଭୋଗ କରିବାକୁ। ଠିକ୍ ସେହି ସମୟରେ 10 ବସ୍ତା ପେସ୍ତାର ସ୍ୱପ୍ନ। ଏ କାହାଣୀର ସିଂହ ଖୁବ୍ ଇମାନଦାର ଥିଲା, ସେ ଗୁଣ୍ଡୁଚିକୁ ଠକିଦେବାକୁ ବସିନଥିଲା। ଏମିତି ସମୟ ଗଡ଼ି ଚାଲିଲା, ଗୁଣ୍ଡୁଚିର ସେହି ସ୍ୱପ୍ନର ଦିନ ଆସିଲା। ସିଂହ ତା କଥା ମୁତାବକ 10 ବସ୍ତା ପେସ୍ତା ବାଦାମ ଦେଇ ଗୁଣ୍ଡୁଚିକୁ ତା କାମର ଅବ୍ୟାହତି ଦେଲା। 10 ବସ୍ତା ପେସ୍ତା ତା ଉପରେ ଗୁଣ୍ଡୁଚି ବସି ଭାବିଲା, ଏବେ ଏସବୁ ମୋର ଆଉ କି ଦରକାର ଆସିବ, କାମ କରିକରି ଦାନ୍ତ ସବୁ ତ ଘୋରି ହୋଇଯାଇଛି, ଏଗୁଡ଼ା ଖାଇବି କେମିତି। ଏଇଟା ହିଁ ଏ ଭୋଗବାଦୀ ଦୁନିଆର ନିଚ୍ଛକ ସତ୍ୟ। କର୍ମମୟ ଜୀବନର 60 ବର୍ଷ ପରେ ଅବ୍ୟାହତି ନେଇ ଯେଉଁ ବ୍ୟାଙ୍କ ବାଲାନ୍ସ କି ଅନ୍ୟ କେଉଁ ଆକାରରେ ଯାହା ବି ମିଳିଥାଏ, ସେସବୁକୁ ଭୋଗ କରିବାର କ୍ଷମତା ଆଉ ସେ ଗୁଣ୍ଡୁଚିମାନଙ୍କର ନଥାଏ। ସେତେବେଳକୁ ସମୟ ବଦଳି ଯାଇଥାଏ, ବଦଳି ବି ଯାଇଥାଏ ପରିବାରର ପରିଧି, ପିଲାଙ୍କ କଥାରେ ଘର ଚାଲୁଥାଏ, ନିଜ ଗାଁଠୁ 1/2 ଘଣ୍ଟାର ରାସ୍ତା ହେଉ ପଛେ ସହରର ଚଳଚଞ୍ଚଳର କେଉଁ ଗୋଟେ ଆପାର୍ଟମେଣ୍ଟର ଫ୍ଲାଟ୍ କିଣିବା ପାଇଁ କେତେ କେତେ ପ୍ରିୟ ଇଚ୍ଛାକୁ କବର ଦେବାକୁ ପଡ଼େ। ସେତିକି ପଇସାରେ ଗାଁରେ ଫାର୍ମଟେ କରିହେଇଥାନ୍ତା, ପଡ଼ିଶା ଘର କାର୍କୁ ତୁଳନା କରି ତାଠୁ ବଡ଼ ଗାଡ଼ିର କିସ୍ତି ସୁଝୁ ସୁଝୁ 7 ବର୍ଷ କେମିତି ଆଇଁଷ ଛାଡ଼ିବାକୁ ପଡ଼େ, ସେ କଥା କିଏ ବୁଝେ। ଗାଁରୁ ଆସୁଥିବା ପ୍ରିୟଜନମାନଙ୍କୁ ବ୍ୟସ୍ତ ଥିବା ବାହାନା ଦେଖାଇ ସେ ଗୁଣ୍ଡୁଚିମାନେ ପୁରା ଅସାମାଜିକ ହୋଇଯାଇଥାନ୍ତି, ଖାସ 10 ବସ୍ତା ପେସ୍ତା ଦେବରେ କି ଲାଭ ସେ କଷ୍ଟର, କି ଲାଭ ସେ ପଇସାର, ଯେଉଁଥିପାଇଁ ସାରା ଜୀବନ ବିତିଗଲା ଅଥଚ ତାକୁ ଉପଭୋଗ କରିହେଲାନି। ତାରି ଗାଁ ସାଙ୍ଗ ଚକରା ମକରାମାନେ ଏବେ ବି ଏଇ ବୟସରେ ଖୁବ୍ ମନମରି ବଞ୍ଚିଛନ୍ତି, ନୀତି ସନ୍ଧ୍ୟାର ଭାଗବତ ଟୁଙ୍ଗିରେ ବଡ଼ ପାଟିରେ ପାଳି ଧରୁଛନ୍ତି। ଦୁଃଖେ ଅର୍ଜିତ ଯେତେ ଧନ, ସେ ନୁହେଁ ସୁଖେ ପ୍ରୟୋଜନ। ନିଜ ପାଇଁ ସ୍ୱପ୍ନ ଦେଖୁ ଦେଖୁ ଏ ଗୁଣ୍ଡୁଚିମାନେ ସମାଜକୁ ପୂରାପୂରି ପାଶରେ ଦିଅନ୍ତି, ନିଜ ସ୍ୱପ୍ନ ସବୁକୁ କବର ଦେଇ। ଆମ ଭିତରେ ବି କିଛି ନୂଆ ଛୁଆ ଗୁଣ୍ଡୁଚି, ଏ ଗପ ଶୁଣିଲା ପରେ ବି ହୁଏତ ବୁଢ଼ା ହେବା ଯାଏ ସେ 10 ବସ୍ତା ପେସ୍ତା ଲୋଭରେ ଏଡ଼ାଳ ସେଡ଼ାଳ ମାଙ୍କଡ଼ଚିତ ପାରିବେ। କିନ୍ତୁ ବନ୍ଧୁ, ଏକଥା ନିହାତି ସତ ଯେ ଆମେ ଯେତେ ଯେତେ ବଡ଼ ସଂଖ୍ୟାରେ ଆହୁରି ଯେତେ ଯେତେ ବଡ଼ ସଂଖ୍ୟା ଗୁଣିଲେ ବି ଶେଷରେ ଦିନେ ଗୋଟେ ଛୋଟ ଶୂନ ଗୁଣାଯିବ। ତେଣୁ ଆସ ସ୍ୱପ୍ନଟି ଦେଖିବା କ୍ଷୁଧାମୁକ୍ତ ସମାଜର, ନିଜ ପାଇଁ 10 ବସ୍ତା ପେସ୍ତାର ନୁହେଁ, ଆମ ନିକଟତମ କେହି ଅଭାବୀ ଭୋକିଲା ମଣିଷଟି ପାଇଁ ମୁଠାଏ ଭାତର। ଆସ ତା ସ୍ୱପ୍ନ, ମୋ ସ୍ୱପ୍ନ, ସମସ୍ତଙ୍କ ସ୍ୱପ୍ନକୁ ମିଶାଇ ସ୍ୱପ୍ନଟି ଦେଖିବା।